ପ୍ରଖ୍ୟାତ ଗାଳ୍ପିକ କୁଞ୍ଜବିହାରୀ ଦାସଙ୍କର ଏକ ସୁପ୍ରସିଦ୍ଧ ରଚନା କଙ୍କାଳର ସ୍ମୃତିଲିପି। ପଦ୍ମ ପଲାଶ ଲୋଚନ, ଅର୍ଦ୍ଧେନ୍ଦୁ ଲଲାଟ, ଚନ୍ଦ୍ରମୁଖ, ଜବାଧର, ଗୋଲାପଗନ୍ଧ, ମୃଣାଳ ବାହୁ, ଚମ୍ପକାଙ୍ଗୁଳି, ଜୀବନ୍ତ ଓ ଯୌବନକୁ ଘେନିତ ଏହି କାବ୍ୟ। କିନ୍ତୁ ଏଇ ତ ଗୋଟେ କଙ୍କାଳ, ଉଲଗ୍ନ, ନିରଳଙ୍କାର, କାହାର ଗେଲବସରର ପୁତ୍ର ଥିଲା ସେ, କାହାର ଅଲିଅଳି କନ୍ୟା, କାହାର ପ୍ରିୟତମା ପତ୍ନୀ, ତ୍ୟାଗନିଷ୍ଠ ତରୁଣ ନା ସୁରୂପସୀ ତରୁଣୀ, ନାଗରିକ ନା ଗ୍ରାମୀଣ, ମୂଲିଆ ନା ମଜଦୁର, କୃଷକ ନା କବି, ସୁଶିକ୍ଷିତ ନା ଗଣ୍ଡ ମୂର୍ଖ, ବିଦଗ୍ଧ ନା ବାବଦୁକ, ନର୍ତ୍ତକୀ ଅଭିନେତ୍ରୀ ନା ସୁଗାୟିକା, ଗ୍ରାମ ଯାତ୍ରାରେ ରଜା ହୋଇ ବାହାରୁଥିଲା ନା ରଙ୍ଗିଆ ଦୁଆରୀ, ଏ ଘଟ ପାଟୁଆ ନା ଦଣ୍ଡନାଟୁଆ, ଟାଉଟର ମକଦମାଖୋର ନା ନିତାନ୍ତ ସରଳ ଉଦାସୀ, ସାଧାରଣରେ ଅତି ସାଧାରଣ, ବହୁ କୁଟୁମ୍ବୀ ଦୁଃଖୀ ନା ଧନୀ, କିଏ ସେ ଚିହ୍ନିବାର କିଛି ବି ଉପାୟ ନାହିଁ। କାରଣ କଙ୍କାଳ ସେ, ସେଇ ତାର ପରିଚୟ, ରୂପହୀନ ନିର୍ଗୁଣ ସେ, ସତ୍ କି ଅସତ୍ ଥିଲା, ଜ୍ଞାନୀ କି ଗୌରବାନ ଥିଲା, ପରକୁ ଆପଣାର କରି ଜୀବନ ବିତାଉଥିଲା କି ସ୍ୱାର୍ଥ ଚିନ୍ତାରେ ପରମାର୍ଥ ବିସ୍ମୃତ ହୋଇଥିଲା, ଜାଣିବାର କିଛି ହେଲେ ବାଟ ନାହିଁ। କେତେ ଜମିଜମାର ମାଲିକ ଥିଲା ସେ, କାହାର ଜମିଦାର ମହାଜନ ନା କାହାର ଖାତକ, ମର୍ତ୍ତ୍ୟମଣ୍ଡଳରେ କେଉଁଠି ତାର ବାସସ୍ଥାନ ଥିଲା, କୁଟୀରରେ ନା ସୌଧରେ, ତରୁତୃଣ ଭରା କାକଳି ଝଙ୍କୃତ ପଲ୍ଲୀରେ ନା ଯାନବାହନ ଗର୍ଜିତ ନଗରରେ, କାହାର ଅଭିଭାବକ ଗୁରୁ ବା ଦିଶାରେ ଥିଲା ସେ, କାହାର ମହାପ୍ରସାଦ ବନ୍ଧୁ ଜ୍ଞାନ୍ତି କୁଟୁମ୍ବ ସମୁଦି ଶ୍ୱଶୁର ଥିଲା ସେ, ଶଳା ବା ସୋଦର, ନାମହୀନ ସଂଜ୍ଞାହୀନ ଗୋତ୍ରହୀନ, ମୃତ୍ୟୁ ତାର ମାନବିକ ପରିଚୟକୁ ନିଶ୍ଚିହ୍ନ କରିଦେଇଛି, ପୃଥିବୀର ଡୋରି ଛିଣ୍ଡିଛି, ନବଜନ୍ମରେ ନୂତନ ସମ୍ପର୍କ ଗଢ଼ି ଉଠି ନାହିଁ, ପ୍ରେତ ତାର ନିସଙ୍ଗ, ମ୍ରିୟମାଣ ହୋଇ ବୁଲୁଛି ମଶାଣିରୁ ମଶାଣି, ଘରୁ କେଦାର ଯେଉଁଠି ତାର ଆକର୍ଷଣୀୟ କିଛି ଥିଲା, ଦେହ ଲୋପ ପାଇଛି, ବାସନା ପୁରୀ ନଥିଲା ତାର, ସେଇଟାକୁ ବୁଲାଉଛି ହୁଏତ, ଅଳ୍ପ ଦିନ ତଳେ ହୁଏତ ତାର ଶୁଦ୍ଧିକ୍ରିୟା ହୋଇଥିବ, ଦୁଆରେ ଘଟ ବସିଥିବ, ତୁଠକୁ କେତେ କିଏ ଖୋଜାଲଡ଼ା ହୋଇ ଆସିଥିବେ, ଗାଁ ମୁଣ୍ଡରେ ପୁଅ ବେଳକିଆ ଦେଇ ଆସିଥିବ, ପାଗହାଣ୍ଡି ସେଇଠି ଜଳଜଳା ହାଣ୍ଡି ପାଲଟିଥିବ, ଜ୍ଞାତି କୁଣ୍ଡୁମ୍ବ ପିତା ଭାତ ଖାଇଥିବେ, ଆଉ କହୁଥିବେ ଘର ଘରଣୀ ଦେହ କିଳା ହଉଥିବ, ଘେନି ଜ୍ଞାତି କୁଣ୍ଟୁମ୍ବ ଶୁଦ୍ଧ ହୋଇବ ରେ, କଥା ସତ ଫଳିଥିବ, କାନ୍ଥ ଚାଳ ବାଡ଼େଇ ତାକୁ ତଡ଼ି ଦେଇଥିବେ, ଧାର ଉଧାରେ ସରୁ ବା ମରୁ ବ୍ରାହ୍ମଣ ଭୋଜନ ଭାଇ ଭାତ ଦେବାକୁ ପଡ଼ିଥିବ, ବନ୍ଧୁ କୁଟୁମ୍ବକୁ ପୁରୋହିତଙ୍କୁ ନୂଆ ଲୁଗା ଦେବାକୁ ହେଉଥିବ, ବନ୍ଧୁବାନ୍ଧବଙ୍କ ଘରୁ ଭାରତର ଲମ୍ବିଥିବ, ଅଙ୍ଗାଏ ପ୍ରସାଦରେ ଅଙ୍ଗାଏ କଞ୍ଚା ଚୁଡ଼ା, ଅଙ୍ଗାଏ ହୁଡ଼ୁମ୍ବ, ଅଙ୍ଗାଏ ଚୁଡ଼ାପୁଆ ବା ଛାଚି ଖଇ, ଭାରେ ଦୁଧ ଭାରେ ପାଚିଲା କଦଳୀ, ଭାରେ ମହାପ୍ରସାଦ କିମ୍ବା ଭାରେ ଗଜବନ୍ତଳ ଆଉ ଖମ୍ବ ଆଳୁ, ମହାଜନମାନେ ମହାପ୍ରସାଦ ପାଇ ବିଦାକିନି ଲମ୍ବ ହୋଇ ଶୋଇଥିବା ପୁତ୍ରର ମୁଣ୍ଡରେ ପଦରଜ ଝାଡ଼ି କଲ୍ୟାଣ କରିଯାଇଥିବେ, ଥାର ଥାର ଲୁହ ଭିତରେ ଅଧେହି ସେ ଟୋପାଟିଏ ଲୁହ ଢାଳି ନ ପାରି ବିଦାୟ ନେଇଥିବ, ରାଇସି ତଳାଇ ପୁଅ ତାର ଅସ୍ଥିକୁ ଘଡ଼ିରେ ପୁରାଇ ପୋତି ଦେଇଥିବ ଗଙ୍ଗାରେ ପକେଇବା ଲାଗି, ବିଲରେ ବୁଲି ବୁଲି ପୁଅ ସାଙ୍ଗେ ଭେଟଣା ହେବ, ତୋଟା ବାଡ଼ିରେ ରହିଲେ ପିଲାଏ ଡରିବେ, ଏ ବିଲବାଡ଼ି ତାର କେତେ ପ୍ରିୟ ଥିଲା, ଆଜି ତାର କିଛି କରିବାର ନାହିଁ, ହିଡ଼ରେ ଭୁସା ପଡ଼ିଲେ କିମ୍ବା ଭାଙ୍ଗି ପାଣି ବୋହିଗଲେ ସେ କେବଳ ଜଳ ଜଳ ହୋଇ ଚାହୁଁଥିବ, ଧୋଇ ମରୁଡ଼ି ହେଲେ କି ବତାସରେ ପଲାଉଡ଼ି ଗଲେ ସେ ବ୍ୟସ୍ତ ବିକଳ ହେଉଥିବ, ଘରେ କୋରକ ପଶିଲେ କି ଡକେଇତ ହେଲେ ସେ କଲବର ଛଟପଟ ହେଉଥିବ, କାରଣ ଅଦେହି ସେ ଗୃହହୀନ କୁଟୁମ୍ବହୀନ, ଶ୍ରାଦ୍ଧରେ ତାର ପ୍ରାପ୍ୟ ମୁଠାଏ ପିଣ୍ଡ, ବଡ଼ ବଡ଼ିଆ ଡକା ଦିନ ଟିକିଏ ଆଲୁଅ, ଅନ୍ଧାରରେ ଆସି ସେ ଆଲୁଅରେ ପ୍ରେତ ଲୋକକୁ ଫେରି ଯାଇଥିବ, ଗୟାରେ ଶେଷ ପିଣ୍ଡଦାନ ପରେ ସେ ହୋଇଥିବ ବିସ୍ମୃତ, ଜୀବନର ମୃତ୍ୟୁ ପ୍ରେତ ଲୋକରୁ ଜୀବନ, ଲୋକ ବହୁତ ଦୂରେଇ ଯାଇଥିବ, ଜୀବନ ସହିତ ତାର ଲୁଚଳକାଳୀ ଖେଳ ଏଇଭଳି ଶେଷ ହୋଇଥିବ। ଏବେ ଗୋଟାଏ ଯନ୍ତ୍ର ସେ, ଅଦ୍ୟାବଧି ଦୁଶ୍ଚିନ୍ତା ଜଞ୍ଜାଳହୀନ ଉତ ନିର୍ମଳ ଗୋଟାଏ ଛାଞ୍ଚ, ଛିନ୍ନ ବିଚ୍ଛିନ୍ନ ଇତସ୍ତତ ନିକ୍ଷେପିତ ଅସ୍ଥିକୁ ହୁଏତ ସଂଲଗ୍ନ କରାଯାଇଛି, ପ୍ରଫେସର ଶିକ୍ଷା ଦେଇଛନ୍ତି, କେଉଁଠି କେଉଁ ଅସ୍ଥି, କେଉଁ ଶିରା ପ୍ରଶିରାରେ ଅସ୍ତିତ୍ୱ, କେଉଁଠି କେଉଁ ରୋଗ ହୁଏ, କିପରି ବ୍ୟାପେ, କେଉଁଠି କିଭଳି ଅସ୍ତ୍ରୋପଚାର କରିବାକୁ ହୁଏ। ମୃତ୍ୟୁ ଜୀବନକୁ ଦେଇଛି ଏହି ଦକ୍ଷିଣା, ଅଭିଜ୍ଞତାରୁ ଶିଖାଇବ, ଅନୁଭୂତିରୁ ମର୍ମଜ୍ଞାନ ଦେବ। ଚିକିତ୍ସା ଓ ଅସ୍ତ୍ରୋପଚାରର ରିହର୍ସଲ ହେବ ଏଠି। ମୃତ୍ୟୁ ଅପ୍ରୟୋଜନୀୟ ନୁହେଁ, ଜୀବନ୍ତ ଜୀବନର ପରିପୂରକ ସେ ଭୂମିକା। ଜୀବନର ସମୀକ୍ଷା ଲାଗି ପ୍ରେକ୍ଷାଗାରର ପରୀକ୍ଷିତ ଦ୍ରବ୍ୟ ପରି ମୃତ୍ୟୁର ଆତ୍ମଦାନ ଏକାନ୍ତ ମହନୀୟ। ମୃତ୍ୟୁ ଜୀବନର ବୈଚାରିକ ସଂହାର ସୃଷ୍ଟିର ସଂବାହକ, ପ୍ରଳୟ ସର୍ଜନର ଆବାହକ। ତିନି କୁଟୁମ୍ବ ପୋଷଣରେ ତାର ପ୍ରୟୋଜନୀୟ ଭୂମିକା ଥିଲା, କିନ୍ତୁ ସାମାଜିକ ବା ସାଂସ୍କୃତିକ କାର୍ଯ୍ୟରେ ଥିଲା ସେ ନିତ୍ୟାନ୍ତ ଅଦରକାରୀ। ଏବେ ତା ବିନା ଆନାଟମି ବା ଫିଜିଓଲୋଜି ଶିକ୍ଷାଦାନ ଅସମ୍ଭବ। ପ୍ରଫେସରଙ୍କ ହାତ ବାରସି ସେ, ଛାତ୍ରମାନଙ୍କର ପରୀକ୍ଷାର ନବର କର୍ଣ୍ଣଧାର। ସେତେବେଳେ ଡାକ୍ତରଖାନାରେ ଏହି କଙ୍କାଳକୁ ଦେଖି କେତେ କ'ଣ ଭାବି ଯାଉଥିଲା, ଏହାର ମୁଖ ନାହିଁ କିନ୍ତୁ ଏତେ ମୁଖର କିପରି, ସେ ଚକ୍ଷୁହୀନ କିନ୍ତୁ ମୋର ଅନ୍ତରକୁ ସେ ନିରିଖି ଦେଖୁଛି କିପରି, ନିରିନ୍ଦ୍ରିୟ କିନ୍ତୁ ମୋର ମନର ଭାବନାକୁ ସତେ ଯେପରି ପଢ଼ିପାରୁଛି ସେ। ଭାବୁ ଭାବୁ କେତେବେଳେ ମୋତେ ଛାଇ ନିଦ ଲାଗି ଆସିଲା ଜାଣେ ନାହିଁ। ସ୍ୱପ୍ନରେ ମନ ବ୍ୟଥାତୁର ହୋଇ ଉଠିଥିଲା ବେଳେ ସେଇ କଙ୍କାଳ ଯେପରି କି ମୋତେ ପଚାରିଲା, ଚିହ୍ନିପାରୁନାହାନ୍ତି ମୋଠାରେ ଜୀବନର କି ସଙ୍କେତ ଅଛି ଯେ ଆପଣ ଚିହ୍ନିବେ, ନାମହୀନ, ଧାମହୀନ, ଆକୃତିହୀନ। ମୋ ପଛରେ ସବୁ କାହାଣୀ ସାଙ୍ଗସାଥି ଭୁଲି ଯାଇଛନ୍ତି, ମୋ ଆଗର ସବୁ ସ୍ୱପ୍ନ କଳ୍ପନା ଅପସରି ଯାଇଛି। ଆମେ ପରେ ଗୋଟିଏ କୋଠରୀରେ ଥିଲେ, ଆପଣଙ୍କର ବେଡ୍ ନମ୍ବର 1, ମୋ ବେଡ୍ ନମ୍ବର 3। ଆପଣ ଶ୍ୱାସରୋଗୀ, ପ୍ରସିଦ୍ଧ କବି, ତେଣୁ ଆପଣଙ୍କ ପାଖରେ ଡାକ୍ତର ଓ ବହୁ ବିଶିଷ୍ଟ ଲୋକ ଭିଡ଼ ଜମେଇଥାନ୍ତି। ମୋ ପାଖରେ ତ ଜଣେ ଗୋଟିଏ କ୍ଲାସ୍ ହୁଏ, ଷ୍ଟେଥୋସ୍କୋପ୍ ହାତରେ ପକାଇ ବଡ଼ ଡାକ୍ତରଙ୍କ ଲେକ୍ଚର ସତେ ଯେପରି ଛାତ୍ରଛାତ୍ରୀମାନେ ପିଇ ଯାଉଥାନ୍ତି। ବ୍ରଜବାବୁ ଆମ ଦୁହିଁଙ୍କୁ ଅପରେସନ୍ କରିଥିଲେ, ମୋର 7 ଘଣ୍ଟାର ଅପରେସନ୍, ଅତି ଜଟିଳ, କ୍ୟାନ୍ସରକୁ ଏଣେ ହଳଦିଆ କାମଳ, ଶରୀର ରକ୍ତହୀନ, ବୟସ 50ରୁ ଉର୍ଦ୍ଧ, ମୃତ୍ୟୁ ସୁନିଶ୍ଚିତ। ଦରିଦ୍ରକୁ କର୍କଟ ରୋଗ ଧରିବାର ସିଧାସଳଖ ଅର୍ଥ ଏଇଆ, କିନ୍ତୁ ଡାକ୍ତର ଚାଷୀ ପରି ନିଲଠା। ଚିକିତ୍ସା କରିବା ତାର କର୍ତ୍ତବ୍ୟ, ଯେପରି ଚାଷ କରିବା କୃଷକର କର୍ମ, ଫସଲ ହେବ କି ନାହିଁ, ରୋଗୀ ବଞ୍ଚିବ କି ନାହିଁ, କୃଷକ ବା ଡାକ୍ତର କେହି କହିପାରନ୍ତିନି। କିନ୍ତୁ ପୁଣି ରୋଗର ପରୀକ୍ଷା ନିରୀକ୍ଷା ଲାଗି ବହୁ ଦେହ ଲୋଡ଼ା ପଡ଼େ, ମୂଷିକ, ରାବିଟ୍ ବା ମର୍କଟର ଦେହ ପରି ଦେହ। ପୁଣି କଥା ଅଛି, ଉପାୟ କର, ବଞ୍ଚିବା ଲାଗି ଚେଷ୍ଟା କରୁ କରୁ ମରିଗଲେ ଦୁଃଖ ନାହିଁ, କିନ୍ତୁ ନିଶେଷ ହୋଇ ମରିବାକୁ ଦେବା ଅଧମତା। ଏହି ଅପରେସନ୍ ସଫଳ ହେଲେ ମୂଲ୍ୟବାନ ଶ୍ରୀଅଙ୍ଗମାନଙ୍କରେ ଅପରେସନ୍ ଛୁରୀ ଲାଗିବ, ଡାକ୍ତରଙ୍କର ସାହସ ପ୍ରତିଷ୍ଠା ବଢ଼ିବ, ହୁଏତ ସେ ଜଗତ ବିଖ୍ୟାତ ହୋଇଯିବେ, ଦିଗେ ଦିଗେ ତାଙ୍କୁ ଡକରା ପଡ଼ିବ, ଲକ୍ଷ୍ମୀ ତାଙ୍କ ପ୍ରତି ସୁପ୍ରସନ୍ନ ହେବେ। 7 ଘଣ୍ଟାକର ଟେବୁଲ ପକାଇ ମୋତେ ଅପରେସନ୍ କରାଯାଇଥିଲା, ଖାଇବା ଲାଗି ଡାକ୍ତରଙ୍କୁ ଅବସର କାହିଁ। ଅପରେସନ୍ ବେଳେ ତାଙ୍କ ପାଟିରେ ରସଗୋଲା ସନ୍ଦେଶ ମଡ଼ା ହୋଇଥିଲା, କଫି ପିଆଇ ଦିଆଯାଇଥିଲା। ଡାକ୍ତର ପ୍ରକୃତରେ ମହାଯୋଗୀ ସେ, ଅସୀମ ତାଙ୍କର ଧୈର୍ଯ୍ୟ, କଷ୍ଟ ସହିଷ୍ଣୁତା, ଉଦ୍ୟମ ଜୀବନ ମୂର୍ଚ୍ଛା, ସାହସ ଅତଳନ୍ତି। ଯେପରି ସମବେଦନା ପ୍ରବଣ ମାନବ, ସେହିପରି ସୁକୌଶଳୀ ବିଜ୍ଞାନୀ ସେ। ଅପରେସନ୍ ତାଙ୍କ କାର୍ଯ୍ୟର ପ୍ରଥମ ଅଧ୍ୟାୟ, ଦ୍ୱିତୀୟ ପର୍ଯ୍ୟାୟରେ ବହୁ ଡାକ୍ତର ବିଫଳ ହୋଇଥାନ୍ତି, କାରଣ ଚିକିତ୍ସା ଲାଗି ଡାକ୍ତରୀ ବିଦ୍ୟା ଯଥେଷ୍ଟ ନୁହେଁ, ପଦେ ପଦେ ମାନବିକତା ଆବଶ୍ୟକ ହୋଇଥାଏ। ମୋ ଅପରେସନ୍ ଲାଗି ଡାକ୍ତର ବ୍ରଜେନ୍ଦ୍ର ରକ୍ତ ଚାନ୍ଦା କରି ବୁଲିଥିଲେ, ଅନେକ ବୋତଲ ରକ୍ତ ଜ୍ଞାନ ଗଲେ ରୋଗୀ ବଞ୍ଚିବନି। ଧନୀ ରୋଗୀ, ଧନୀ ଛାତ୍ର, ଦାନବୀର ସୋନାପସନ୍ଧ୍ୟଙ୍କ ଠାରୁ ବ୍ରଜବାବୁ ବୋତଲ ବୋତଲ ରକ୍ତ, ଡେକୋଡ୍ରନ୍ ଇଞ୍ଜେକ୍ସନ୍ ଚାନ୍ଦା କରି ଆଣିଥିଲେ। ସହକାରୀ ଡାକ୍ତର, ହାଉସ୍ ସର୍ଜନ, ନର୍ସ, ବେହେରା ସମସ୍ତଙ୍କର ମୋ ପ୍ରତି ଦୃଷ୍ଟି ଥିଲା, ଏହା ମୁଖ୍ୟ ଡାକ୍ତରଙ୍କର କଡ଼ା ନଜର ଯୋଗୁଁ। ନିଜ ୱାର୍ଡରେ ଦୃଢ଼ ଶୃଙ୍ଖଳା ରକ୍ଷା କରିବାକୁ ଚେଷ୍ଟିତ ଥିଲେ ମୁଖ୍ୟ ଡାକ୍ତର, ନର୍ସ ଇଞ୍ଜେକ୍ସନ୍ ପରେ ଇଞ୍ଜେକ୍ସନ୍ ଫୋଡ଼ି ଚାଲିଥିଲେ, ଦେହ ଜଡ଼ ପାଲଟି ଯାଇଥିଲା। ଭୀଷ୍ମଙ୍କ ସରସଜ୍ଜାର ଅନୁଭବ ହୋଇଥିଲା ମୋର, ଏଣେ ଗ୍ଲୁକୋଜ୍ ତେଣେ ଅକ୍ସିଜେନ୍। ଡାକ୍ତର ମୋ ଲାଗି ପକେଟ୍ ଶୂନ୍ୟ କରିଥିଲେ, ଅସହାୟ ପ୍ରତି ଯେତିକି ସମବେଦନା, ଆତ୍ମପ୍ରତିଷ୍ଠା ଲାଗି ସେତିକି ବ୍ୟାକୁଳତା ଥିଲା ତାଙ୍କର। ଆଜି ସୁଖ କି ଦୁଃଖ ମୋତେ କିଛି ସ୍ପର୍ଶ କରିପାରୁନାହିଁ, କିନ୍ତୁ କେତେଦିନ ତଳର ଡାକ୍ତରଖାନାର ସେ ଜୀବନ, ସେଭଳି ଦୁର୍ଭାଗ୍ୟ ନ ପଡ଼ିଲେ କିଏ ହାସ୍ପାତାଳକୁ ଆସେ। ଡାକ୍ତର ଦୁଃଖ କଷ୍ଟ ଦେଖି ଦେଖି ସେଥିପ୍ରତି ଉଦାସୀନ ସେ, ଓ ରୋଗୀର ବିକଳ ଚିତ୍କାର ତାଙ୍କ କାନରେ ବାଜେ ନାହିଁ। ସମ୍ମୁଖରେ କରାଳ ମୃତ୍ୟୁ, କିନ୍ତୁ ସେ ବିଚଳିତ ନୁହେଁ। ରୋଗ ବ୍ୟାଧିରେ ଯନ୍ତ୍ରଣା, ମୁମୂର୍ଷୁର ହାହାକାର ମଧ୍ୟରେ ନିର୍ଲଜ ପ୍ରେମଲୀଳା, ତରୁଣ ଡାକ୍ତର, ତରୁଣୀ ନର୍ସ। ଅନାସକ୍ତ ରାତ୍ରିର ଗଭୀର ନିର୍ଜନତାକୁ ନଷ୍ଟ କରିଦିଅନ୍ତି ସେମାନେ, ବେଦନାତ୍ର ଚିତ୍କାର, ରୋଗୀର କୋଳାହଳ, ମାନିନୀର ମାନଭଞ୍ଜନ, ଜଗୁଆଳି କୁକୁରର ଗର୍ଜନ ମଧ୍ୟରେ ବହୁ ନିଦ୍ରାହୀନ ରଜନୀ ବିତିଥାଏ। ବହୁ ନାସ୍ତିବାଚକ ମଧ୍ୟରେ ରୋଗୀ ଜୀବନ ମରଣ ସଂଗ୍ରାମ ଚାଲିଥାଏ। ସେଜରେ ମଶାରି ନାହିଁ, କଳରେ ପାଣି ନାହିଁ, ଷ୍ଟୋଭରେ କିରାସିନ ନାହିଁ, ଷ୍ଟୋରରେ ଔଷଧ ନାହିଁ, ବେହେରାଙ୍କର ସଙ୍କୋଚ ନାହିଁ, ନର୍ସଙ୍କର ଲଜ୍ଜା ନାହିଁ, ଜୀବିକା ଅର୍ଜନର ମାନବତା ନାହିଁ, କେବଳ ମାର୍ଜାର ହିଁ ସୁସ୍ଥତମ, ସମସ୍ତଙ୍କ ପ୍ରତି ସମଦର୍ଶୀ। ରୋଗୀଙ୍କ ଦୁଗ୍ଧ ପାଉଁରୁଟି ଉପରେ ତ ରାକ୍ଷୀ, କୌଶଳୀ ଯନ୍ତ୍ରୀଟି ପରି ବାକ୍ସ ଖୋଲି ସେ ଘେରିଯାଏ କେବଳ କଲ୍ୟାଣ କାମନାରେ। ବହୁ ଆହାରରେ ରୋଗୀର ରୋଗ ବଢ଼ିବ ବୋଲି ସେହିପରି ସମବେଦନାଶୀଳ ଡାକ୍ତର ଓ ବେହେରା, ବେହେରା ବଧିର, ରୋଗୀର ଆହାର ଉପରେ ତ ରାକ୍ଷୀ, ଔଷଧ ଉପରେ ଡାକ୍ତରଙ୍କର ଶ୍ୱେନ ଦୃଷ୍ଟି। ପଦାରେ ଗଦା ଗଦା ଆବର୍ଜନା, ବାନ୍ତି, ମଳମୂତ୍ର, ନର୍ଦ୍ଦମା ଜଳ, ଫମ୍ପା ପଇଡ଼, ଫଳ ଚୋପା, ଛେପ ଖଙ୍କାର ବୃଷ୍ଟି, ବଡ଼ ଅସହ୍ୟ ଜୀବନ। ଏହି ଫୋଡ଼ାଫୋଡ଼ି ଜଞ୍ଜାଳର କୋଳାହଳ ମଧ୍ୟ ମୁଁ ପାଞ୍ଚଟି ଦିନ ବଞ୍ଚିଥିଲି। ଷଷ୍ଠ ଦିନ ଡାକ୍ତର, ଡାକ୍ତରାଣୀ, ନର୍ସ, ଛାତ୍ର, ହାଉସ ସର୍ଜନ ମହାବିନାୟକ ଶୈଳୀକୁ ଭୋଜନ କରିବାକୁ ଗଲେ, ବଣଭୋଜି କରିବାକୁ। ସେଦିନ ସେମାନଙ୍କ ଆନନ୍ଦର ଗୁଞ୍ଜନ ଧ୍ୱନି ମଧ୍ୟରେ ଚିତ୍ତ ମୋର ଶଙ୍କାଶୀଳ ହୋଇଉଠିଲା। କଳ୍ପନା ମୂଳେ କାଳ ଥାଇ ସତେ ସେଦିନ ଭଗବାନ ଡାକ୍ତରଖାନା ଛାଡ଼ି ଚାଲିଗଲେ। ଡାକିଲେ କେହି ଶୁଣନ୍ତି ନାହିଁ, କେହି କିଛି ବି ଦେଖନ୍ତି ନାହିଁ। ଅକ୍ସିଜେନ୍ ସରିଲା, ସଂଜ୍ଞା ମୋର ଲୋପ ପାଇ ଆସିଲା। ସଢ଼ୁ ମୁଣ୍ଡ ପାଖରେ ବସି ପ୍ରଳାପ କରୁଥାଏ ବିକଟ ଦାରିଦ୍ର୍ୟର କାହାଣୀ, ଯାହା ମୁଣ୍ଡକୁ ପାଗଳା କରିଦିଏ, ମୃତ୍ୟୁକୁ ନିକଟରେ ଆଣେ। ହଇରେ, ତୁ ତ ଏଠି ଏମିତି ପଡ଼ି ରହିଲୁ, କରଜ ସୁଝା ହେବେ କେମିତି? ଘରେ ବଢ଼ିଲା ଝିଅ, କେମିତି ତାକୁ ହାତକୁ ଦିହାତ କରିବୁ? ସବୁ ଅଳଙ୍କାର ପତ୍ର, ବାସନ କୁସନ ତ ବନ୍ଧା ପଡ଼ିଛି, ମୁକୁଳ ହେବ କେମିତି? ଧାନ ତ ଧୋଇଯାଇଛି, ନୁହାଳ ଗାଈ ଛଡ଼େଇଲାଣି, ପିଲା ଏବେ ଚଳିବେ କେମିତି? ଏସବୁ ଶୁଣିବା ଅପେକ୍ଷା ମରିବା ଭଲ। କେତେବେଳେ ମୋର ଚେତା ପଡ଼ିଗଲା ଜାଣେ ନାହିଁ, ଡାକ୍ତର ଆସି ବହୁ ଫୋଡ଼ାଫୋଡ଼ି କରିଥିବେ, ଯମ ଡାକ୍ତରଙ୍କ ମଧ୍ୟରେ ବହୁ ଟଣାଓଟା ଲାଗିଥିବ। ଶେଷକୁ ଯମର ଜୟ ଜୟକାର, ପ୍ରଫେସରଙ୍କର 12 ବର୍ଷର ତପସ୍ୟା ଗୋଟିଏ ଦିନର ଶୁକୁଆପୋଡ଼ାରେ ଶେଷ ପାଇଗଲା। ପ୍ରେତର ଉପରେ ମୁଁ ବୁଲୁଥାଏ, ଶୁଣୁଥାଏ ପୁତ୍ରର ବ୍ୟାକୁଳ କନ୍ଦନ, ଆଶ୍ୱାସନା ଦେବାର ଉପାୟ ବି ଶୁଣୁଥାଏ। ପାଖ ରୋଗୀମାନଙ୍କର ଅସ୍ୱସ୍ତି, ମୁର୍ଦ୍ଦାର ପାଖରେ ଶୋଇ ପାଟିକି ଆହାର ପାନୀୟ ନେବେ କିପରି? ବହୁ ଆପତ୍ତି ଅଭିଯୋଗ ପରେ ଲାଲ କମ୍ବଳଟି ମୁହଁରେ ଘୋଡ଼ାଇ ଦେଇ ବେହେରାମାନେ ମୋ ଖଟଟିକୁ ଛିଙ୍କି ନେଲେ ବାହାରର ବାରଣ୍ଡାକୁ। ଖଟ ଚାରିପଟେ ପର୍ଦା ବେଢ଼ି ଦିଆଗଲା। ବାରଣ୍ଡାରେ ଦ୍ୱିପ୍ରହର ପର୍ଯ୍ୟନ୍ତ ଶବଟି ପଡ଼ି ରହିଲା। ମେହେନ୍ତାରଙ୍କ ହାତରେ ଝିଙ୍କା ହୋଇ ପଦାକୁ ଗଲି, କିନ୍ତୁ ମଶାଣିକୁ ନିଆହେଲି ନାହିଁ। ଗାଁରୁ ଭାଇମାନେ ଆସି କୋକେଇ ବାନ୍ଧିଲେ, ଖାନଗରକୁ ବୋହି ନେଲେ, ରାମ ନାମ ସତ୍ୟ ହେ। ବଟ ବେହେରା ମୁଁ ଦେଖୁଥାଏ ସବୁ ରଙ୍ଗ। ବେହେରାମାନେ ଅଡ଼ି ବସିଲେ, ପଇସା ନଦେଲେ ମଡ଼ା ଛାଡ଼ିବୁ ନାହିଁ। ଏହି ଦୂରବସ୍ଥାରେ ଲୁହ ପୋଛୁ ପୋଛୁ 2 ଟଙ୍କା ବକ୍ସିସ୍ ଦେଲା। ମଡ଼ା ପୋଡ଼ିବା ଲାଗି ହାତରେ ପଇସାଟିଏ ନାହିଁ। ମାଲ ଭାଇମାନେ ମୋତେ ଖାନଗରରେ ଫିଙ୍ଗି ଦେଇ ଆସିଲେ, ନାମକୁ ମାତ୍ର ଖୋଳି ମୁର୍ଦ୍ଦାର ଉପରେ ଗଣ୍ଡାଏ ମାଟି ଘୋଡ଼ାଇ ଦେଇଥିଲେ। ସେମାନେ ମଶାଣିରୁ ଯାଉ ନ ଯାଉ ଓଆ କୁକୁର ବିଲୁଆ ଶାଗୁଣା ଆସି ଝାମ୍ପି ପଡ଼ିଲେ, କିନ୍ତୁ ମୁର୍ଦ୍ଦାରକୁ ଖଣ୍ଡିଆ କବରା କରିବା ଆଗରୁ ମେହେନ୍ତରମାନେ ପହଞ୍ଚି ଯାଇଥିଲେ, ହାତରେ ଚିତା ଉଚ୍ଚର ଠେଙ୍ଗା। ଠେଙ୍ଗା ଦେଖି ତାର ଅର୍ଥ ବୁଝି ବିଲୁଆ କୁକୁର ଶତ୍ରୁତା ବୋଲି କିଆ ଗୋହିରି ଭିତରେ ଛପିଗଲେ। ଶାଗୁଣା ଗୋଟିଏ ଶ୍ରେଣ ଦୃଷ୍ଟିରେ ଜାଣିଥାଏ। ମେହେନ୍ତରମାନେ ବଟବେହେରାକୁ ଆନାଟମି ଡିପାର୍ଟମେଣ୍ଟକୁ ଘେନିଗଲେ, ଦାମ 150 ଟଙ୍କା। ବଟବେହେରା ଜୀବନକାଳରେ ଗାଈ ଗୋଟାକୁ ବିକିଥିଲା 300 ଟଙ୍କା ଦାମରେ, କିନ୍ତୁ ଏବେ ତାର ନିଜର ମୁର୍ଦ୍ଦାର ବିକ୍ରି ହେଲା 150 ଟଙ୍କା ଦାମରେ। ପ୍ରତିବାଦ କରିବାକୁ କେହି ନାହିଁ। ବିଲୁଆ ଶାଗୁଣା ଅବଶ୍ୟ ଅଭିଶାପ କରିଥିବେ, କଟାକଟି ସିଝାସିଝି ଯୋଡ଼ାଯୋଡ଼ି ପରେ ମୋର ନବକଳେବର ହେଲା। ଡାକ୍ତରଖାନା ହେଲା ମୋର ଚିର ବନ୍ଦୀ ଘର। ଡାକ୍ତର ବ୍ରଜେନ୍ଦ୍ର ମୋତେ ଚିହ୍ନିପାରୁନାହାନ୍ତି, ଆମ ୱାର୍ଡ଼ର ସେ ନର୍ସ କେହି ବି ମୋତେ ଚିହ୍ନିପାରୁନାହାନ୍ତି। ତଥ୍ୟ ଶିକ୍ଷା ଦେଇଛି, କାହାକୁ ଜଣକୁ ହେଲେ ସତ୍ୟ ଶିକ୍ଷା ଦେଇପାରୁନାହିଁ। ଅହନ୍ୟ ଗନ୍ଧୁତାନି ହଚ୍ଛନ୍ତି ଯମ ମନ୍ଦିରମ୍, ସେ ସହ ଶିରତ୍କମିଚ୍ଛନ୍ତି କିମାଶ୍ଚର୍ଯ୍ୟ ମଧପରମ୍। ଏହି କଲେଜରୁ ଡାକ୍ତର ବାହାରୁଛନ୍ତି, ହେଲେ ମଣିଷ ଉତରୁନାହାନ୍ତି। ଦୁଃଖୀ ଦରିଦ୍ର ଚିକିତ୍ସାର ମୂଲ୍ୟ ଦେଇନପାରି ମରୁଛି। ଡାକ୍ତରଙ୍କ ଦୃଷ୍ଟି ପୁଞ୍ଜିପତିର ଦୃଷ୍ଟି ପରି ରକ୍ତ ଶୋଷି ବହୁ ଜୀବନଜୀବୀ ହୋଇଛି। ମୋର ନିଦ ଭାଙ୍ଗିଗଲା, ଆଖି ଆଗରେ ଗହିରା ଗଭୀରା ଆଖି, ଭୟଙ୍କର ଦନ୍ତ ସବୁ ବଟ ବେହେରା। ତାର ଏହି ଚେହେରା ଉପରେ ଦିଶୁଛି ନଟ ବେହେରା, ରଜନୀ ଭୋଇ, ରାଧୁଆ ବାରିକ, ସାଧୁଆ ମଳିକ, ହଗୁଡ଼ା ପ୍ରଧାନର ଛାଇ। ଏହି ମୁହୂର୍ତ୍ତରେ କେତେ ପ୍ରାଣର ଶେଷ ନିଶ୍ୱାସ ବହୁଛି ମୋର ଛାତିରେ ଏକ ଦୀର୍ଘ ନିଶ୍ୱାସ ହୋଇ, ଯାହାକୁ ପରଖି ଡାକ୍ତର କହୁଛନ୍ତି ଏ ଏକ ରୋଗ, ଦୂରାରୋଗ୍ୟ, ଶ୍ୱାସରୋଗ, ମନୋବୈଜ୍ଞାନିକ ବ୍ୟାଧିର ମୂଳ ଆଧିରେ, କିନ୍ତୁ ଅଧିକାର ମୂଳ କେଉଁଠି? ବଟ ବେହେରା ନଟ ଶୁଣି ଅନନ୍ତ ମାଝି ଏହାର ଉତ୍ତର ଦେଇପାରିବେ।